नमो विष्णुपादाय कृष्णपृष्ठाय भूतलसिंहदे भक्तश्रुतां दुःस्वामिनित्यनामिनि नमो सद्भक्तमणे मणिप्रोद्भवाय च प्रभुपादरसद्वाणी कृतारणवृताय च। हरे कृष्ण। हमें आजि श्रीमद्भागवतम सप्तम स्कंद नवम अध्याय प्रह्लादंकर स्तुति विषय श्रवण करिबा। गतकाली आम श्लोक 23 विषय कहिथिले किमिति निज भृत्य दृष्टा मया दिवि विभो किलधिष्णपाना मायो श्रियो विभव इच्छति जंजनो यम जे अस्मात् पितु कुपिता हास विजृंभित भ्रो विस्फुर्जितेन लुलिता स तु ते निरस्त। केमिति ନିଷ୍ପୀଡ଼୍ୟମାନ ଥିଲା ନା ଲାଷ୍ଟ ଯିଏ କହିଥିଲି କାଲି ନିଷ୍ପୀଡ଼୍ୟମାନ ଏଇଠୁ ଆରମ୍ଭ କରିବା। ଗତକାଲି ଆମେ 22 ଶ୍ଳୋକ ଯାଏ କହିଥିଲେ, ତେଣୁ ସେ ପ୍ରହ୍ଲାଦ ମାର ତାଙ୍କ ପ୍ରାର୍ଥନା କହୁଛନ୍ତି, ଆପଣ ମୋତେ ଆପଣଙ୍କ ଶ୍ରୀ ପାଦପଦ୍ମା ଆଶ୍ରୟରେ ଗ୍ରହଣ କରନ୍ତୁ, ଏଇ ଯେଉଁ ଭୌତିକ ସଂସାର ଚକ୍ରରେ ମୁଁ ନିଷ୍ପୀଡ଼ିତ ହୋଇଯାଇଛି ନିଷ୍ପେଷିତ ହୋଇଯାଇଛି, ତେଣୁ ମୋତେ ଆପଣଙ୍କର ପାଦପଦ୍ମର ସ୍ଥାନ ଦିଅନ୍ତୁ। ଯଦି ଭଗବାନ ଭାବିବେ ସିଧାସଳଖ ମୋର ସେବା କରିବ ନା କ'ଣ, ତେଣୁ ସେ କହୁଛନ୍ତି ନା ନ ଚତ୍ୱାଂ ବିନାନାଂ କମ୍ ଅପୈ ଅସୂର୍ଯ୍ୟବନ୍ତଂ ପଶ୍ୟାମି ଯମ୍ ଅହଂ ପ୍ରପଦ୍ୟେୟଂ ଯୋ ମାଂ ସଂସାର ସଂସାରାତ୍ ଉଦ୍ଧରିଷ୍ୟତି ଇତି ଆହ ଦୁଷ୍ଟା। ଭଗବାନଙ୍କ ବିନା ଆଉ କେହି ସଂସାରରୁ ଉଦ୍ଧାର କରିପାରିବେ ନାହିଁ, ତେଣୁ ଏଟାକୁ ସେ ଦର୍ଶନ କଲେ, ପ୍ରହ୍ଲାଦ ମହାରାଜ ଦର୍ଶନ କଲେ, ତେଣୁ ସେ ଭଗବାନଙ୍କ ଶରଣରେ ଯାଉଛନ୍ତି। ପ୍ରପଦ୍ୟେୟଂ ଯୋ ମାଂ ସଂସାରାତ୍ ଉଦ୍ଧରିଷ୍ୟତି, ଯିଏକି ଆମକୁ ସଂସାରରୁ ଉଦ୍ଧାର କରିପାରିବ। ସେଥିପାଇଁ ଏ ଶ୍ଲୋକଟି କହୁଛନ୍ତି, 23 ନମ୍ବର ଶ୍ଲୋକରୁ ଆଜି ଆମେ ଆଲୋଚନା କରିବା। ଯେ ଦୁଷ୍ଟା ମାୟା ଦିବି ବିଭୋ କ୍ଷୀଳଧିଷ୍ଣ ପାନା, ଭଗବାନଙ୍କ ଯେଉଁ ଆବିର୍ଭାବରେ ଯାହା ସବୁ ଘଟଣା ଘଟିଗଲା, ପ୍ରହ୍ଲାଦ ମହାରାଜ ତାର ସାକ୍ଷୀ ରହିଛନ୍ତି, ଅନ୍ୟମାନେ ମଧ୍ୟ ସାକ୍ଷୀ ରହିଛନ୍ତି, କିନ୍ତୁ ପ୍ରହ୍ଲାଦ ମହାରାଜଙ୍କ ମୁଖରେ ଆମେ ଶ୍ରବଣ କରୁଛେ, ତେଣୁ ସେ କହୁଛନ୍ତି ମୁଁ ଦେଖିଲି ଦୁଷ୍ଟା ମାୟା ଦିବି ବିଭୋ କ୍ଷୀଳଧିଷ୍ଣ ପାନା, ଭଗବାନ କେମିତି ସମସ୍ତ ଜଗତର ଅଖିଳଧିଷ୍ଣ ପାନା ସମସ୍ତ ରାଷ୍ଟ୍ରପାଳମାନଙ୍କର ଯିଏକି ଆମର ପିତା ଏଇସବୁ କିଛିର ମାଲିକ ହୋଇଯାଇଥିଲେ, କିନ୍ତୁ ଆଜି ତାଙ୍କର ସବୁ ଆପଣ ନେଇଗଲେ, ଆୟୁ ଶ୍ରିୟ ବିଭବ ସବୁକିଛି କୁପିତ ହାସ ବିଞ୍ଜୁଭିତ ଭ୍ରୁ ବିସ୍ଫୁର୍ଜିତେନ ଲୁଳିତା, ମୋର ପିତା ଏଇଭଳି ଭାବରେ ସବୁ ତ୍ରିଲୋକର ଅଧୀଶ୍ୱର ହୋଇଥିଲେ, ତାଙ୍କ ଭ୍ରୁଭଙ୍ଗୀରେ ସମସ୍ତେ ଭୟ କରିଯାଉଥିଲେ, କିନ୍ତୁ ଆଜି ଆପଣ ତାଙ୍କୁ ଲୁଳିତା ତାଙ୍କୁ ଧ୍ୱଂସ କରିଦେଇଛନ୍ତି, ତାଙ୍କୁ ବିନାଶ କରିଛନ୍ତି। ସେଇ ମୋର ଏତେ ପିତା ଏତେ ଶକ୍ତିଶାଳୀ ଥିଲେ, କେହି ତାଙ୍କ ସହିତ ସମ୍ମୁଖୀନ ହୋଇପାରୁନଥିଲେ, କିନ୍ତୁ ମୁଁ ଦେଖିଲି ପ୍ରଭୁ ଆପଣ କେତେ ଶକ୍ତିଶାଳୀ, ମୋର ପିତାଙ୍କୁ ମଧ୍ୟ ଆପଣ ଗୋଟିଏ ମୁହୂର୍ତ୍ତରେ ବିନାଶ କରିଦେଲେ, ତେଣୁ ସେ କଥା ସେ କହୁଛନ୍ତି ଯେ ଆମେ ଗତକାଲି ଏଇଟା କହିଥିଲେ ଶ୍ଲୋକଟି, ରାଜନୀତିଜ୍ଞ ସେନାନାୟକ ସବୁ ରହିଛନ୍ତି, ସୁଭାଷ ଚନ୍ଦ୍ର ବୋଷ ହିଟଲର ଇତ୍ୟାଦି, ଏ ଶ୍ଲୋକଟି ଆମେ କହିଥିଲେ କାଲି। ତେଣୁ ଏସବୁ କହି ବର୍ତ୍ତମାନ 24 ଶ୍ଲୋକରେ ସେ ସମାଧାନ ମାନେ ସିଦ୍ଧାନ୍ତ ଦେବେ, ତସ୍ମାତ୍ ଶବ୍ଦ ବ୍ୟବହାର କରିବେ, ତସ୍ମାତ୍ ମୁସ୍ତନୁ ମୃତା ମହମା ଶିଶୋଜ୍ଞା ଆୟୁ ଶ୍ରିୟ ବିଭବ ମୈନ୍ଦ୍ରିୟ ମାବିରିଚ୍ୟାତ୍ ନେଚ୍ଛାମି ତେ ବିରୁଡ଼ିତାନୁ ରୂପିକ୍ରମେଣ କାଳାତ୍ମନୋ ପନୟ ମାଂ ନିଜଭୃତ୍ୟ ପାର୍ଶ୍ୱମ୍। ଏଇଠି କହିବେ ନିଜଭୃତ୍ୟ ପାର୍ଶ୍ୱ ଆପଣଙ୍କର ସେବକଙ୍କର ସେବାରେ ମୋତେ ନିଯୁକ୍ତ କରନ୍ତୁ, ନିଜଭୃତ୍ୟ ପାର୍ଶ୍ୱମ୍। 24 ଶ୍ଳୋକରେ ସେଟା ସେ କହୁଛନ୍ତି। ସେ କହୁଛନ୍ତି ପ୍ରଭୁ ତସ୍ମାତ୍, ତେଣୁ ଏଇ ସମାଧାନ ସିଦ୍ଧାନ୍ତ ପ୍ରଦାନ କରୁଛନ୍ତି, तस्मात् अमु स्तनुभूता अहम आशिषो अज्ञ जिते जीवधारी अच्छा तनुभूता से मैने अनुभूता जो इत्ते सब आशीष पाई आशीष अज्ञ इत सब बर पाई ना समय दिन मरवे ना रात मरवे ना सब प्रकार अमर बर प्राप्त हो जाए कह भावुले अमरत्व प्राप्त हो जाए तेणु बर्तमान से कहते सब जो मोर पिता एत सब ऐश्वर्य प्राप्त होते कि गोटे मुहूर्त सब नष्ट हो गला तेणु ये जो बहुत जड़ ऐश्वर्य पूर्ण अभिज्ञता प्राप्त हो जाए आज तो नेच्छा ते विरूता रूपक्रमेण तेणु मुझे चाहूना से सब ऐश्वर्य चाहूना कालात्मन पनय मांग ये काल द्वारा सब नष्ट हो जाए आपर काल द्वारा सबकि नष्ट हो जाए सबकि ऐश्वर्य नष्ट हो जाए तेणु जदि भगवान कहे कौन तुम्हें चाहच प्रहलाद ना उपनय मां निजभृत्य पार्सन प्रहलाद महाराज कहना प्रभु मत आपको नहीं जातु सी कहते हैं मत आम ये मत का आलोचना करें ना ना कर बोधे यहाँ करें कि संक्षेप सूचना देखी जो मैंने भक्त वैष्णव धारा रे निजे भगवान सेवा करने चाहिए ना डायरेक्ट सेवा तांकर सेवक अधीन सेवा करेंगे भगवान आम गत काली आलोचना करते श्लोक से कह कह प्रभु मत निज वृत्ति पार्श्वन निज वृत्ति पार्श्वन कर नारद मुनि सेवार मत निजुक्त करूँ नारद मातृगर्भरे से वर्णना कर मातृगर्भ थिला बेले से नारद शिक्षा प्राप्त होती नारद हूँ गुरु तेणु से कहते निजभृत्य पार्श्वन मत आपणकर डायरेक्ट सेवार निजुक्त करूँ ना कि आपंकर सेवक सेवार निजुक्त करूँ सेवक सेवा कह से भगवान सेवा करेंगे कि सीधा सड़क नुहे सेवक गुरु मध्यम भगवान सेवा करवा सका उठे आम मंगलारती आप आटेड कर मंगलारती सका साढ़े चार मंगलारती आम गुरु पूजा गोटे गुरु गुरुवाष्टम संसार धावा नलीढ़लोक प्राणाय कारुण्य गणगनातम प्रातस्य कल्याण गुणनवस्य वंदे गुरु श्री चरण अरविंदम ये गुरुवाष्टकम कहा जाए विश्वनाथ चक्रवर्ती ठाकुर ये गुरु के आठटी श्लोक रचना कर गुरुवाष्टकम कहा जाए तेणु ये जो गुरु सेवार आम रही मानते कौन ये मंदिर जो आम रघुनंदन धाम रही आम सब सेवा करे भगवान रघुनंदन रामजी सेवा करे ये आम डायरेक्ट सेवा करूनी गुरु मध्यम प्रभुपाद प्रभुपाद शिष्य गुरुदेव यही मध्यम आम सेवा करे से जो भाई आप निर्देश देखते सी मन को गुरु सी गुरु ये भगवान परंपर आसी ज्ञान आसी केमी सेवा करा पड़े से भगवान सब जे कि कौन कौन जगद्गुरु से सुदेव सुत देव कंस चार मर्दन देवकी परमानंदन कृष्ण वंदे जगत कृष्ण हो जगद्गुरु सी शिक्षा देमी आम भगवान सेवा करवा भगवान सेवा कौन से आवश्यकता ना कि आम भगवान सेवा करवा तेल आम ही उपकृत हवा तेणु केमी सेवा करवा तार सब निर्देश रही शास्त्र अनुमोदित पंथा सब रही कि आम निजे बही पढ़ी निजे भगवान सेवा करदा नुह से गुरु मध्यम आम से पाठ करे संसार दावान संसार समस्त दावान दग्धीभूत होती किंतु दावान जंगल निहां जंगल निहां लगे दमकल लिभ पार ना वृष्टि हम तार से जंगल निहांटी लिभ से भाव में आम संसार जंगल यही दग्धीभूत होते तेनाली उद्धार पायापी गुरुदेव बारी प्रदान कर गुणान्न वर्ष प्राप्त से कल्याण गुणान्न वर्ष जल सिंचन करोट आना से गुणार्नव ଭଗବାନ ହେଉଛନ୍ତି ସବୁ ଗୁଣର ଆର୍ଣ୍ଣବ ବା ସମୁଦ୍ର, ସେ ତାଙ୍କଠାରୁ ସେ କୃପା ଆଣୁଛନ୍ତି, ସେ କୃପା ଆଣିକି ଆମକୁ ବର୍ଷା କରୁଛନ୍ତି, ତେଣୁ ଆମେ ତ୍ରିତାପରୁ ଦଗ୍ଧପୁତରୁ ମୁକ୍ତ ହେଉଛେ। ତେଣୁ ଏଇଭଳି ଭାବରେ ଆଠଟି ଶ୍ଳୋକ ରହିଛି ବିଶ୍ୱନାଥ ଠାକୁର ରଚନା କରିଛନ୍ତି, ଆମେ ସବୁବେଳେ ପାଠ କରୁଛେ। ଗୁରୁଙ୍କର ଅନୁଗତ୍ୟରେ ଭଗବାନଙ୍କର ସେବା ହେଉଛି, ତେଣୁ ପ୍ରହ୍ଲାଦ ମହାରାଜ ମଧ୍ୟ ସେ କଥା ନିଜ ବୃତ୍ତି ପାର୍ଶ୍ୱମ, ନିଜ ବୃତ୍ତି କହିଲେ ନାରଦ ମୁନି, ଭଗବାନଙ୍କର ସେବକ ନାରଦ ମୁନି, ଭଗବାନଙ୍କ ଭକ୍ତ ଆମେ ତାଙ୍କର ସେବା କରୁ। ଆମର ସମ୍ପ୍ରଦାୟରେ ନାରଦ, ଆମେ ଏଇ ସମ୍ପ୍ରଦାୟ ହେଉଛି ନାରଦ ମୁନିଙ୍କ ସମ୍ପ୍ରଦାୟ, ବ୍ରହ୍ମ ମାଧ୍ୟ ଗୌଡ଼ ସମ୍ପ୍ରଦାୟ। କଳିଯୁଗରେ ଚାରୋଟି ଅନୁମୋଦିତ ସମ୍ପ୍ରଦାୟ ରହିଛି, ଗୋଟେ ହେଉଛି ଶ୍ରୀ, ଗୋଟେ ବ୍ରହ୍ମ, ଗୋଟେ ହେଉଛି ରୁଦ୍ର, ଗୋଟେ ହେଉଛି ସମାଜ। ଶ୍ରୀ କହିଲେ ଲକ୍ଷ୍ମୀଦେବୀଙ୍କଠାରୁ ଗୋଟେ ସମ୍ପ୍ରଦାୟ ଆସୁଛି, ବ୍ରହ୍ମା ଆମ ସମ୍ପ୍ରଦାୟ ହେଉଛି ବ୍ରହ୍ମାଙ୍କର ସମ୍ପ୍ରଦାୟ, ରୁଦ୍ର କହିଲେ ଶିବଙ୍କର ସମ୍ପ୍ରଦାୟ, ଏବଂ ଚାରି କୁମାର ଯିଏକି ବ୍ରହ୍ମାଙ୍କର ଚାରି ପୁତ୍ର, ଗୋଟେ ପଦ୍ମ ପୁରାଣରେ ବର୍ଣ୍ଣନା କରାଯାଇଛି। କଳିଯୁଗରେ ଚାରୋଟି ସମ୍ପ୍ରଦାୟ ହେଉଛି ଅନୁମୋଦିତ ସମ୍ପ୍ରଦାୟ, ଏତ କଳୁ ଭବିଷ୍ୟତ ଚତ୍ୱାର ସମ୍ପ୍ରଦାୟ ନ। ତେଣୁ ବ୍ରହ୍ମାଙ୍କର ଯେଉଁ ସମ୍ପ୍ରଦାୟ ଆସୁଛି, ବ୍ରହ୍ମା ଏ ଜ୍ଞାନ ଭଗବାନଙ୍କଠାରୁ ସିଧାସଳଖ ଭାବେ ପ୍ରାପ୍ତ ହୋଇଛନ୍ତି, ଏବଂ ସିଏ ସେ ଜ୍ଞାନ ନାରଦ ମୁନିକୁ ଦେଇଛନ୍ତି, ନାରଦ ମୁନି ତାଙ୍କର ଶିଷ୍ୟ ବ୍ୟାସଦେବଙ୍କୁ ଦେଇଛନ୍ତି। ଏଇଭଳି ଭାବରେ ପରମ୍ପରାରେ ଆମ ପାଖକୁ ଆସୁଛି, ସେ ଜ୍ଞାନ ଆସୁଛି। ତେଣୁ ସେଇ ପରମ୍ପରାରେ ଆମେ ନାରଦଙ୍କର ପରମ୍ପରାରେ ଆସୁଛେ, ପ୍ରହ୍ଲାଦ ତାଙ୍କରି ପରମ୍ପରା, ଏଇ ତାଙ୍କର ପରମ୍ପରାରେ ଆମେ ଆସିଛେ। ଆମେ ମଧ୍ୟ ଭଗବାନଙ୍କ ସେବା କରିବା ପାଇଁ ଚାହୁଁଛେ, କିଭଳି ଭାବରେ ନା ଆମେ ଗୁରୁଙ୍କର ସେବାରେ ଆମକୁ ଯୁକ୍ତ କରନ୍ତୁ। ତବ ଭୃତ୍ୟ ନିଜ ଭୃତ୍ୟ ପାର୍ଶ୍ୱମ, ଜଣେ ଗୁରୁ ଯିଏ ଶିଷ୍ୟ ଗୁରୁଙ୍କ ସମ୍ପର୍କ ସେ ସବୁବେଳେ ପାଇଁ ରହିଛି, ଜନ୍ମ ଜନ୍ମ ପାଇଁ ରହିଛି। ଚକ୍ଷୁଦାନ ବିଲ ଦେଇ ଜନ୍ମେ ଜନ୍ମେ ପ୍ରଭୁ ସେଇ, ଗୁରୁଙ୍କର ବନ୍ଦନା ଦୁଇଥର କରାଯାଉଛି, ଆମର ତ୍ରିସନ୍ଧ୍ୟା ତିନିଥର କରାଯାଉଛି, ଆମେ ନିଜେ କରୁଛେ, କିନ୍ତୁ ମନ୍ଦିରରେ ଦୁଇଥର କରାଯାଉଛି। ପ୍ରଥମଥର ସକାଳେ ଯେଉଁ ମଙ୍ଗଳ ଆଳତି ହେଉଛି, ପୁଣି ଦର୍ଶନ ଆଳତି ସମୟରେ ମଧ୍ୟ ଗୁରୁ ପୂଜା ହେଉଛି, ବିଶେଷ ଭାବରେ ପ୍ରଭୁପାଦଙ୍କ ପୂଜା ହେଉଛି, ସେଥିରେ ଏକଥା କୁହାଯାଉଛି। ଚକ୍ଷୁଦାନ ଦିଲ ଯେଇ, ଯେ ଚକ୍ଷୁ ପ୍ରଦାନ କଲେ ଆମେ ଜାଣିଲେ ପ୍ରକୃତରେ ଆମେ କିଏ, ଏ ଭୌତିକ ଜଗତ କିଭଳି, କେମିତି ଆମର ଜୀବନର କର୍ତ୍ତବ୍ୟ ହେଉଛି ଭୌତିକ ଜଗତରୁ ମୁକ୍ତ ହେବା, ଏହିସବୁ ଜ୍ଞାନ ସେ ପ୍ରଦାନ କରିଛନ୍ତି। ତେଣୁ ସେ ଜନ୍ମେ ଜନ୍ମେ ପ୍ରଭୁ ନୁହଁ, ଏଇ ଜନ୍ମରେ ଆମେ ଅନ୍ୟ ଯେଉଁ ମାର୍ଗ ସବୁ ରହିଛି, ଜ୍ଞାନ ମାର୍ଗ, କର୍ମ ମାର୍ଗ, ଯୋଗ ମାର୍ଗ, ଏ ମାର୍ଗରେ ଯେଉଁ ରହିଛି ଉପାୟ ପ୍ରାପ୍ତ ହେବା ପାଇଁ, ସେ ସିଦ୍ଧି ପ୍ରାପ୍ତ ହୋଇଗଲେ ସେ ଉପାୟକୁ ତ୍ୟାଗ କରିଦିଅନ୍ତି। ଯେମିତି ଜ୍ଞାନୀ ଜ୍ଞାନ ଅନ୍ୱେଷଣ କରନ୍ତି, ଯେତେବେଳେ ସିଦ୍ଧ ହୋଇଗଲେ, ମୁକ୍ତି ହୋଇଗଲେ, ତାହେଲେ ସେ ଜ୍ଞାନ ଅନ୍ୱେଷଣକୁ ତ୍ୟାଗ କରିଦିଅନ୍ତି। କିନ୍ତୁ ଭକ୍ତି ମାର୍ଗ ଏଭଳି, ଭକ୍ତିରେ ସିଦ୍ଧି ପ୍ରାପ୍ତ ହେଲେ ମଧ୍ୟ ସେହି ଭକ୍ତି, ଭକ୍ତିରେ ସିଦ୍ଧି ମଧ୍ୟ ସେହି ଭକ୍ତି, ସେହି ଭଗବାନଙ୍କ ସେବା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ଏ ଭଗବାନଙ୍କ ନାମ ଜପ କରିବା ଆମେ ଆରମ୍ଭ କରୁଛେ, ଇଏ ହେଉଛି ସାଧନ, ସାଧନ କରୁଛେ, ସିଦ୍ଧିରେ ମଧ୍ୟ ସିଦ୍ଧି ପ୍ରାପ୍ତ ହେଲେ ମଧ୍ୟ ସେ ନାମ ଛାଡ଼ିଦେବା ତା ନା, ସେଇଟା ମଧ୍ୟ ସେଇ ଭଗବାନଙ୍କ ନାମ ଜପ, ସେଇ ଭଗବାନଙ୍କ ସେବା। ଏଇ ଭକ୍ତିଟା ହେଉଛି ଏଇଭଳି ଭାବରେ, ଇଏ ଆରମ୍ଭରୁ ଆନନ୍ଦଦାୟକ। ଅତ ଭାଇ କବୟଂ ନିତ୍ରଂ ଭକ୍ତି ପରମୟା ବୁଧା, ଭାଗବତ ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଏ ଶ୍ଳୋକଟି ସୁତ ଗୋସ୍ୱାମୀ କହିଛନ୍ତି। ଭକ୍ତି ହେଉଛି ଏଭଳି ବସ୍ତୁ, ଏଭଳି ଉପାୟ ଭଗବାନଙ୍କୁ ପ୍ରାପ୍ତ ହେବାର, ସାଧନ ଦଶାରେ ଜଣେ ଆନନ୍ଦ ପ୍ରାପ୍ତ ହେବ, ସିଦ୍ଧ ଦଶା କଥା କ'ଣ କହିବା। ତେଣୁ ଆମର ପରମ୍ପରା ହେଉଛି ଗୁରୁଙ୍କର ମାଧ୍ୟମରେ ଆମେ ଭଗବାନଙ୍କର ସେବା କରିବା। ସେ କଥା ପ୍ରଭୁପାଦ ମହାରାଜ ତାଙ୍କ ଭାବାର୍ଥରେ କହୁଛନ୍ତି, ଜୟ ଶ୍ରୀ ଶ୍ରୀ ସୀତାରାମ ହନୁମାନ ଯୋଉ କି ଭଗବାନ ପ୍ରଭୁପାଦ ମହାରାଜ କହୁଛନ୍ତି, ଆମର ଜଣେ ବୈଷ୍ଣବ ଆଚାର୍ଯ୍ୟ ରହୁଛନ୍ତି ନରୋତ୍ତମ ଦାସ ଠାକୁର, ସିଏ ଏଇ ସଙ୍ଗୀତଟି ରଚନା କରି, ଛାଡ଼ିଆ ବୈଷ୍ଣବ ସେବା ନିସ୍ତାର ପେଚ କେବା, ବୈଷ୍ଣବ ସେବା ଯଦି ଆମେ ନ କରିବା ତାହେଲେ ଆମେ ବିଷ୍ଣୁଙ୍କର ସେବା କରିପାରିବା। ତେଣୁ ତାପର ଶ୍ଳୋକରେ କୁହାଯାଉଛି ଯେ ତହି କିମିତି ଭୋଗୈଶ୍ୱର୍ଯ୍ୟଂ ସର୍ବ ଏବ ଲୋକ ବାଞ୍ଛନ୍ତି ଇତି ଚେତ୍ ସର୍ବପି ଅନଭିଜ୍ଞ ଏବେ ତାହ। ତାହେଲେ ଯଦି ଭଗବାନ କହିବେ ତାହେଲେ କାହିଁକି ସମସ୍ତେ ଭୋଗୈଶ୍ୱର୍ଯ୍ୟ ପଶ୍ଚରେ ବାଞ୍ଛନା କରୁଛନ୍ତି, ବହୁତ ଉପଭୋଗ କରିବେ, ବହୁତ ଉପଭୋଗ କରିବେ, ସମସ୍ତେ କ'ଣ ଅନଭିଜ୍ଞ? ତେଣୁ ପ୍ରହ୍ଲାଦ ମହାରାଜ ଏକଥା କହୁଛନ୍ତି ଯେ पुत्रा शिशस्मृति सुखा मृगतृष्णि रूपा क्वेदं कलेवरम अशेष रुजान विरोह निर्वीद्यते न तु जनो जगतीति विद्वान् कामानलं मधुलवै समयं दुरापि। कुत्रा शिशस्मृति सुखा, ये बहुत सुनिया लगुच बहुत सुख बहुत आनंद रही भौतिक जगत में बहुत प्रकार विशेष भाव उन्नत लोक मान बहुत आनंद रही बहुत सुख रही बहुत ऐश्वर्य रही किंतु ये प्रकृत मृगतृष्णी रूपा मृगतृष्णा मृगतृष्णा कहले मरुभूमि जो मरुभूमि तो साधारण पा न था तेणु मरुभूमि जो मृगटी रही तुषाता कोई से देख मृगर से जो सूर्यंर रिफ्लेक्शन रे सूर्यंर प्रतिफलन सब आलोक प्रतिफलन जात हुए जमी लगे पा रही तेणु बहुत कष्ट से जीव जाए पंद्रह से पा न आूर रही तेणु यही भाव धाई धाई से मृत्युवरण कै मृगकृष्णता कहुए मरीचिका तेणु भौतिक जगत में जो समस्त धावमान होती भौतिक सुखपाई भौतिक ऐश्वर्यपाई ये मृगतृष्णा क्वेदं कलेवर अशेष रुजान द्रोह आम कौन भोग कर कौन ऐश्वर्य भोग कर कारण ये शरीर एवं या अशेष रुजा बहुत प्रकार रोग रही डायबेटिस इत्यादि अनेक प्रकार रोग रही अशेष रुजा विरोह ये शरीर सब प्रकार रोग आसुची ये निर्भीदते न तो जानू जदि पीति विद्वान किंतु ये सब देखिकर मध्य शरीर ये भाव कष्टमय कष्ट प्रदान कर देखिकर मध्य विद्वान व्यक्ति से निर्भेद आसुना वैराग्य आसुना आम साधारण व्यक्ति कथा कौन कह कामानल मधुलवी समय दुरापी कामानल कामरूपक अनल से दग्धीकृत होती ताधर टी मधु लवे टे भौतिक ऐश्वर्य टे सुख मिल जाऊँ मधु लवे मैंने अल्प टिके तेणु जो कामरूपक अनल दग्धीकृत होते से जो मधुरूपक मधु भव रूपक मधु टे सामान्य मधु टे मिलू ताल कामानल कौन लिपिक कौन आज बढ़ी बढ़िया जीव दुरापी तेणु प्रभुपाद महाराज कहते वैष्णव कवि जन रही ज्ञानदास बोली संगीत को उद्धार कर सुखेरे लगिया ए घर बांधिनु अनले पुड़िया गेल समस्ते जो घर बांधुं विभिन्न प्रकार चिंता करी बहुत प्रकार अभिलाष अच्छी बहुत प्रकार आनंद रही मन रही अभिलाष यही भाव उपभोग करवा किंतु घर टी अनल पुड़गला भौतिक सुख से भाव तेणु तापर श्लोक कहते जे किंच यद्यपि मादृश नास्ति कोपि को अधम तदपि त्वं मां सर्वोत्तम सर्वोत्तम करो तत्ते कृपा महात्मा किं वर्णयामिति इत्युक्तम्। क्वाहम रज प्रभव ईश तार अर्थ होती जे जदियो मोर मत भली अधम व्यक्ति कहीं नहांती तथापि आपण हो सर्वोत्तम तेणु आपण कृपा महात्मा वर्णना करी मुधम मोदी बहुत पतित हो जाए कि आपण मत उद्धार कर गुरुदेव कृपा आप उद्धार कर तेणु मुझर जो रही गुण सब गान करी वर्णना कृपा महात्मा वर्णना करी प्रहलाद महाराज स्तुति कर भगवान भगवान के महात्मा रही सब शुणा तेणु ये श्लोकटी कौन क्वाहं रज प्रभव ईश तमोधिकेस्मे जात सुरेतर कुले कोतवानुकंपा न ब्रह्मणो न तो भवस्य न वैरमाया जन्मेर्पित शिरसी पद्मकर प्रसाद। ನಾನು ತು ବ୍ରହ୍ମଣ ବ୍ରହ୍ମଣଟା ଏଠୁ ବ୍ୟକ୍ତି ଦିଆ ହେଇନି, ଯାହାକି ହଉ ସେ କହୁଛନ୍ତି ପ୍ରହ୍ଲାଦ ମହାରାଜ କୁହହମ୍ ରଜ ପ୍ରଭାବ, ଯେଉଁ କ୍ଷତ୍ରିୟମାନଙ୍କର କ୍ଷତ୍ରିୟମାନଙ୍କର ରଜଗୁଣର ପ୍ରଭାବ ଥାଏ, ବର୍ଣ୍ଣାଶ୍ରମ ଯେଉଁ ଦଳ ରହିଛି ଚାରି ବର୍ଣ୍ଣ ଚାରି ଆଶ୍ରମ ରହିଛନ୍ତି, ସତ୍ୱଗୁଣର ଯେଉଁମାନଙ୍କର ପ୍ରାଧାନ୍ୟ ରହିଛି ସେମାନେ ହେଉଛନ୍ତି ବ୍ରାହ୍ମଣ, ରଜଗୁଣର ଯେଉଁମାନଙ୍କ ପ୍ରାଧାନ୍ୟ ରହିଛି ସେମାନେ ହେଉଛନ୍ତି କ୍ଷତ୍ରିୟ, ରଜତମ ଗୁଣର ମିଶ୍ରିତ ପ୍ରଭାବ ଯାହା ପାଖରେ ରହିଛି ସେ ହେଉଛି ବୈଶ୍ୟ, ତମ ଗୁଣର ପ୍ରାଧାନ୍ୟ ଯାହା ପାଖରେ ରହିଛି ସେ ହେଉଛି ଶୂଦ୍ର, ଏ କ୍ଷତ୍ରିୟକୂଳରେ ଯାହା ଦେଇଛନ୍ତି ତେଣୁ ରଜ ପ୍ରଭାବ ରହିଛି, ତେଣୁ ସେ କହୁଛନ୍ତି କ୍ୱାହମ୍ ରଜ ପ୍ରଭାବ ଈଶ, ପ୍ରଭୁ ଆପଣ ହେଉଛନ୍ତି ନିୟନ୍ତ୍ରଣକାରୀ, ଆପଣ ହେଉଛନ୍ତି ଈଶ୍ୱର, ମୁଁ ଏ ରଜଗୁଣରେ ରହିଛି ଏବଂ ତମ ଗୁଣ ମଧ୍ୟ ମୋ ପାଖରେ ରହିଛି, ତୁମେ ଅଧିକେଶ୍ମିନ୍ ରଜଗୁଣ ତମ ଗୁଣ ମୋ ପାଖରେ ରହିଛି, ଯାହା ତ ସୁରେତର କୂଳେ କୋତ ବାମ କମ୍ପା, ସୁରଙ୍କର ଇତର କହିଲେ ଏ ଅସୁରକୂଳରେ ମୁଁ ଜନ୍ମ ହେଇଛି, ଦେବକୂଳରେ ମୁଁ ଜନ୍ମ ହେଇନି, ଅସୁରକୂଳରେ ଜନ୍ମ ହେଇଛି, ସୁରେତର ଇତର କୂଳରେ ଜନ୍ମ ହେଇଛି, ତେଣୁ କୋ ତବାମ କମ୍ପା ପ୍ରଭୁ ମୁଁ ଏତେ ନିଚ କୂଳରେ ଯାହା ଯାଇଥିଲେ ମଧ୍ୟ ଆପଣଙ୍କର କେତେ ଅନୁକମ୍ପା ମୋ ପ୍ରତି, କୋ ତବାନୁକମ୍ପା ନ ବ୍ରାହ୍ମଣ, କ'ଣ ଯଦି ଭଗବାନ କହିବେ ପ୍ରହ୍ଲାଦ ମୁଁ କ'ଣ ଅନୁକମ୍ପା କଲି, ନା ନ ବ୍ରାହ୍ମଣ ଯେଉଁମାନଙ୍କ ପାଇଁ ଆପଣ ନିଜ ପୁତ୍ର ବ୍ରହ୍ମାଙ୍କୁ କରିନାହାନ୍ତି, ବ୍ରହ୍ମା ଭଗବାନଙ୍କର ନାଭିରୁ ଯାହା ଦେଇଛନ୍ତି ବ୍ରହ୍ମା, ସେ ଅନୁକମ୍ପା ବ୍ରହ୍ମାଙ୍କୁ ମଧ୍ୟ ସେଭଳି କରିନାହାନ୍ତି ଆପଣ, ନ ବ୍ରାହ୍ମଣ ନ ତ ଭବସ୍ୟ, ଭବ କହିଲେ ଶିବଜୀ, ଶିବ ହେଉଛନ୍ତି ଏ ଭଗବାନ ବିଷ୍ଣୁଙ୍କର ତମଗୁଣର ଅବତାର, ବିଷ୍ଣୁଙ୍କର ତମଗୁଣର ଅବତାର ହେଉଛନ୍ତି ଶିବଜୀ ଭବ, ସେ ବିଷ୍ଣୁ ତମଗୁଣକୁ ଆଶ୍ରୟ କରି ଯେତେବେଳେ ଆସୁଛନ୍ତି ସେ ହେଉଛନ୍ତି ଭବ ବା ଶିବ ହେଉଛନ୍ତି ସେ ଅନୁକମ୍ପା ତାଙ୍କ ପ୍ରତି ମଧ୍ୟ ଆପଣ ଦେଇନାହାନ୍ତି, ନ ବୈ ରମା ନିଶ୍ଚିନ୍ତ ଭାବରେ ରମା ଲକ୍ଷ୍ମୀଦେବୀ ମଧ୍ୟ ଦେଇନାହାନ୍ତି, ନା କ'ଣ ତୁମକୁ ଅନୁକମ୍ପା କଲି, ନା ପ୍ରଭୁ ଜନ୍ମେ ଅର୍ପିତ ଶିରସି ପଦ୍ମକର ପ୍ରସାଦ, ପ୍ରଭୁ ମୋର ଶିରରେ ମୋର ମସ୍ତକରେ ଆପଣ ଯେଉଁ ଆପଣଙ୍କର ପଦ୍ମ କର ଦେବକର କମଳ ଭରେ ଆମେ କହୁଛେ ନା, ଦେବକର ଭଗବାନଙ୍କର କର ହେଉଛି କମଳ ପଦ୍ମ ଭଳି ବହୁତ କୋମଳ ପଦ୍ମ କୋମଳ ହସ୍ତ, ସେ କୋମଳ ହସ୍ତର ସ୍ପର୍ଶ କରିଛନ୍ତି ପ୍ରହ୍ଲାଦକୁ ଶିରରେ, ଜନ୍ମେ ଅର୍ପିତ ଶିରସି ପଦ୍ମକର ପ୍ରସାଦ, ପଦ୍ମକର ପ୍ରସାଦ ସେଇ ପଦ୍ମକର କର ପଦ୍ମ ପ୍ରସାଦ ମୁଁ ପ୍ରାପ୍ତ ହୋଇଛି, ଯେଉଁ ବ୍ରହ୍ମାଙ୍କର ମସ୍ତକରେ ଆପଣ ହାତ ଦେଇନାହାନ୍ତି ବା ଶିବଜୀଙ୍କର ମସ୍ତକରେ ମଧ୍ୟ କୃପା କରିନାହାନ୍ତି ହାତ ଦେଇକରି, ଏମିତିକି ଲକ୍ଷ୍ମୀଦେବୀ ମଧ୍ୟ ସେଭଳି କୃପା କରିନାହାନ୍ତି ଯାହା ମୋତେ କରିଛନ୍ତି ପ୍ରଭୁ, ଯଦିଓ ମୁଁ ବହୁତ ଅଧମ କିନ୍ତୁ ଆପଣଙ୍କର କୃପା କିଛି ରହିଛି ମୋ ପ୍ରତି, ଏଇଭଳି ଭାବରେ ଭଗବାନଙ୍କ କୃପା ବିଷୟରେ ଚିନ୍ତା କରି ବହୁତ ଆନନ୍ଦିତ ହେଉଛନ୍ତି ପ୍ରହ୍ଲାଦ, ସ୍ତୁତି କରୁଛନ୍ତି ଭଗବାନ, ସ୍ତୁତି କରିବାରେ ମଧ୍ୟ ଆନନ୍ଦ ରହିଛି, କିନ୍ତୁ ଏଇ ଯେତେବେଳେ ଭଗବାନଙ୍କ କୃପାକୁ ଚିନ୍ତା କରୁଛନ୍ତି ସେତେବେଳେ ସେ ଆହୁରି ତାଙ୍କର ଆନନ୍ଦ ବଢ଼ିଯାଉଛି ପ୍ରହ୍ଲାଦଙ୍କର, ତେଣୁ ପ୍ରହ୍ଲାଦ ମହାରାଜ ମାଧ୍ୱାଚାର୍ଯ୍ୟଙ୍କର ଗୋଟେ ମନ୍ତବ୍ୟ ଉଦ୍ଧାର କରିଛନ୍ତି, ସେ କହୁଛନ୍ତି ପ୍ରହ୍ଲାଦ ମହାରାଜଙ୍କ ପ୍ରତି ଭଗବାନ ଯେଉଁ କୃପା ପ୍ରଦର୍ଶନ କରିଥିଲେ ସେହି କୃପା ଜଗତଜନନୀ ଲକ୍ଷ୍ମୀଦେବୀ ମଧ୍ୟ ପ୍ରାପ୍ତ ହୋଇନାହାନ୍ତି, ଲକ୍ଷ୍ମୀଦେବୀ ମଧ୍ୟ ଭୟ କରିଗଲେ ଯାଇପାରିଲେଣି ପାଖକୁ, କିନ୍ତୁ ପ୍ରହ୍ଲାଦ ଭଗବାନ ପାଖକୁ ଯାଇ ସ୍ତୁତି କରୁଛନ୍ତି, ବ୍ରହ୍ମା ଶିବ ଆଦି କେହି ଯାଇପାରିଲେ ନାହିଁ ଭଗବାନ ପାଖକୁ, ଏତେ ଭୟ କରିଗଲେ ଭଗବାନ ରୂପ ଦୁଃଖୀ, ତେଣୁ ଏ କୃପା ଭଗବାନଙ୍କର ମହତ୍ କୃପା ପ୍ରାପ୍ତ ହେଲେ ପ୍ରହ୍ଲାଦ ମହାରାଜ, ତେଣୁ ପରବର୍ତ୍ତୀ ଶ୍ଳୋକରେ ସେ କହୁଛନ୍ତି ନଚତ୍ୱ ସ୍ୱରୂପୟା ସ୍ୱରୂପୟା ଉତ୍ତମ ଅଧମୌ ଗଣୟ ଗଣୟସୀ ଇତ୍ୟାହ ନିଶ୍ଚେତି, ଆପଣ ଉତ୍ତମ ଅଧମ କିଛି ଗଣନା କରନ୍ତି ନାହିଁ ପ୍ରଭୁ, ମୁଁ ଅଧମ ହେଲେ ମଧ୍ୟ ଆପଣ ମୋତେ କୃପା କରିଛନ୍ତି, ତେଣୁ ତାର ଶ୍ଳୋକଟି କହୁଛନ୍ତି ନୈଷା ପରାବରମତିର୍ଭବତୁ ନନୁ ସ୍ୟାତ୍ ଜନ୍ତୁର୍ଯଥାତ୍ମଶ୍ରୋଦୋ ଜଗତସ୍ତଥାପି ସଂସେବୟା ସୁରତରୋ ରିବତେ ପ୍ରସାଦ ସେବାନ ରୂପମୁଦୟୋ ନ ପରାବରତ୍ୱମ୍, ପ୍ରଭୁ नो ऐसा परावर मति भवतो ननु स्यात्। प्रभु आपणकर एभली मति नहीं, आपणकर एभली चिंताधारा नहीं, ये उच्चकूर नीचकूर ये सब चिंताधारा परावर पर कहे उन्नत अवर कहे नीच ये नीच जाति ये उच्च जाति ये चिंता आप प्रभु जंतु यथा आत्मश्रुद जगत तथा समस्त जगतर आपुद परमात्मा आप आत्मश्रुद जगत तथा किंतु यदि भगवान कहे तुम तुमको कृपा करपा करना मुझे समस्त सामान हेली ना प्रभु संशय सुरतर रिवते प्रसाद प्रभु आपण जो कदाज कृपा करतर सुरतर कह कल्पतरु देवलोक कल्पतरु रही कल्पतरु कल्पतरु कहले चीज जगत मध्य सब तरु सब मुख्य सब जब रही कल्पतरु आम जहाँ चाहिए से प्राप्त हो कल्पतरु देवलोक तरु को कल्पतरु सुरतर बोली कहुए कल्पतरु से कल्पतरु कौन आप गले जहाँ चाहिए तार भेद ना ये मोर शत्रु आसला कल्पतरु काटिद से आसले से तार बांछा पूर्ण कर से ये हूँ कल्पतरु जी आसव तार शरण से तार मनवांछा को पूर्ण करेंगे। ये प्रसंग में गोटे थे प्रभुपाद कथा कहती वृंदावन में जन व्यक्ति बहुत बुली बुली बहुत तृष्णा क्षुधा तृषार कातर हो गए वृक्ष मूल आश्रय नहीं मैंने ग्रीष्म भी हो छाई टी आश्रय नहीं तेणु से ही समय से चिंता करसं मत तो आठ किसी पाखे कहीं देखा जाऊना मोर एत क्षुधा होती तृषा होती केमी मेटि पार एक चिंता कला से जानना से कल्पतरु बोली तेणु चिंता कला मैंने बहुत प्रकार खाद्य आसी पहुँचीगला बहुत प्रकार खाद्य आसी पहुँचीगला तेणु से आश्चर्य हो गए से जानना कल्पतरु मत खाद्य दौर बहुत प्रकार खाद्य आसी पहुँचीगला जहाँ आम तो क्षुधा हो तेणु से सब खाद्य खाइले खाद्य खाई सारापर तृषा आस शोष तेणु से चिंता कर शोष हो गला कि कौन पानी पीवा तेणु सांगे सांगे बहुत प्रकार पानी आसी पहुँचीगला कल्पतरु आश्रय नहीं सी जान ना तेणु सब पानी पान कले सी पानी पान कलापर खावा पीवा होगापर तर विश्राम चिंता से चाहिए विश्राम नाप तेणु से चिंता कर विश्राम ये विश्राम नवा जो विश्राम नाप चिंता करते सांगे सांगे गोटे पलंग आसगला खट पलंग गोटे आसगला तेणु से विश्राम नल जहाँ चाहते आश्चर्य जहाँ चाहते कौन घटना कमी कौन जापार ना बुझीपार ना जो विश्राम नौते चिंता कले ये निछटा जगार बण से रही शोपड़ी खर खट खटरे पलंग यदि बाघ आस चिंता कला गोटे बाघ आस प्रपात से कथा कहते मैंने कहार उदेश कल्पतरु आप जहाँ चाहिए पूर्ण हे तेणु आपण मत से भाव संशय आप कल्पतरु भाई संशय भया सुरतर रिव ते प्रसाद आपण कृपा हो भाव तेणु सेवानुरूप मुदय न परावरतम तेणु जो मैंने से कल्पतरु आश्रय ने से ईप्सित बर प्राप्त हे तेणु किंतु से मैंने जो कल्पतरु जो आश्रय ने से कहने ये मोर शत्रु ये मोर मित्र से चिंताधारा जो शत्रु व्यक्ति जी आसे कल्प काटिद तथा से जहाँ चाहिए पूर्ण करेंगे सी तर कौन कौन बाच विचार न था महाप्रभु से भाव उत्तम अदम किचुना बाचिल जाचीय दिलक पोल कहे प्रेमानंद ये मन गौरांग हृदय दरिय बोल अज गौरांग कह गौरांग लह गौरांग नाम रे जे जन गौरांग भजे से है आमार प्राण रे महाप्रभु अन्य भगवान जिते अवतार रही अन्य अवतार रे भगवान जो कृपा प्रदर्शन कर महाप्रभु रूप से अधिक कृपा से प्रदर्शन कर भगवान टी बाच विचार रही भगवद्गीतार भगवान जो कौन ज्ञान से कहते अर्जुन ये ज्ञान को समस्त प्रदान करना ଇଦଂ ଇ ନାତକ ସ୍କାୟ ନା ଭକ୍ତାୟ କଦାଚନ ଯେଉଁମାନେ ଭକ୍ତ ନୁହନ୍ତି ଯେଉଁମାନେ ମୋତେ ଈର୍ଷା କରୁଛନ୍ତି ଏମାନଙ୍କୁ ସେ ଜ୍ଞାନ ପ୍ରଦାନ କରିବନି ବୋଲି କହିଛନ୍ତି ଭଗବାନ ଅର୍ଜୁନଙ୍କୁ କହିଛନ୍ତି। ଉଦ୍ଧବଙ୍କୁ ମଧ୍ୟ ଭାଗବତରେ ସେ କଥା କହିଲେ ସମସ୍ତଙ୍କୁ ଜ୍ଞାନ ଦେବ ନାହିଁ କିନ୍ତୁ ମହାପ୍ରଭୁ ଏତେ ଉଦାର ଏତେ କରୁଣାମୟ ସେ କୌଣସି ବାତ ବିଚାର ରଖିଲେ କଲେ ନାହିଁ। ସେ କହିଲେ ଦାର ଦେଖ ତାରେ କହ କୃଷ୍ଣ ଉପଦେଶ ଯାହାକୁ ଦେଖିଲେ ମଧ୍ୟ ତାଙ୍କୁ ଏହି ଭଗବାନଙ୍କର କୃଷ୍ଣଙ୍କର ଉପଦେଶ ପ୍ରଦାନ କର। ତେଣୁ ସେ କଥା କହୁଛନ୍ତି ଯେ ଯେଉଁଭଳି ଭାବରେ କଳ୍ପତରୁର ଯିଏ ଆଶ୍ରୟ ନେବ ସେ ତାର ମନମାଛ ପୂର୍ଣ୍ଣ କରିବେ ଆପଣ ସେହିଭଳି ଭାବରେ ଯିଏ ଯଥା ମାଙ୍କୁ ପ୍ରବଦ୍ୟନ୍ତେ ତାଙ୍କୁ ସୁଖେଇବ ବଦାମ୍ୟମ ଭଗବତର ଭଗବାନ କହିଲେ ଯିଏ ଭଗବାନଙ୍କର ଶରଣରେ ଯିବା ପାଇଁ ଚାହିଁବେ ଭଗବାନ ତାକୁ ସେହିଭଳି ଭାବରେ ତାଙ୍କୁ ଶରଣରେ ନେବେ ଯିଏ ଚାହିଁବେ ବୁଲିଯିବା ପାଇଁ ଭଗବାନ ସେହିଭଳି ଭାବରେ ବ୍ୟବସ୍ଥା କରିବେ। ନମାଙ୍କ ଦୁଷ୍କୃତି ମୂଢ଼ା ପ୍ରବଦ୍ୟନ୍ତେ ନରାଧମ ଚାରି ପ୍ରକାର ବ୍ୟକ୍ତି ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ ଭଗବାନ ତାକୁ ସେହିଭଳିଆ ବୁଦ୍ଧି ପ୍ରଦାନ କରନ୍ତି। ତେଣୁ ଜୀବ ଯେଉଁପରି ଭାବରେ ଶରଣାଗତ ହୋଇ ତାଙ୍କର ସେବା କରନ୍ତି ସେହି ଅନୁସାରେ ସେ ଭଗବାନଙ୍କ ସଙ୍ଗରେ ସମ୍ପର୍କିତ ହୁଅନ୍ତି। ଏହିପରି ଭାବରେ ସମଗ୍ର ଜଗତରେ ଜୀବ ସ୍ୱୟଂ ଉଚ୍ଚ କିମ୍ବା ନିମ୍ନ ପଦ ବାଛି ନିଅନ୍ତି। ତେଣୁ ଆମେ ଆଜି ଉନ୍ନତ ସ୍ଥିତିରେ ରହିଛେ ବା ନିମ୍ନ ସ୍ଥିତିରେ ରହିଛେ ଇଏ ଆମ କର୍ମଫଳରେ ଆମେ ସେଇଟା ପ୍ରାପ୍ତ ହେଉଛେ। ଭଗବାନ କିଛି କରିବାର ନାହିଁ। ଭଗବାନ ଯଦି ଆମେ ଶରଣରେ ଯିବା ତାହେଲେ ଆମେ ଭଗବତ ଧାମକୁ ପଳାଇବା କିନ୍ତୁ ଆମେ ଯଦି ଚାହିଁବା ନା ଆମେ ଦେବଲୋକକୁ ଯିବା ଭଗବାନ ସେଇଟା ବ୍ୟବସ୍ଥା କରିବେ। ଯାଅ ଦେବଲୋକକୁ ଯାଆନ୍ତି ଦେବବ୍ରତା ଦେବାନ ପିତୃଣ ଯାଆନ୍ତି ପିତୃବ୍ରତା ଏସବୁ ରହିଛି। ତେଣୁ ପର ଶ୍ଳୋକରେ 28 ନମ୍ବର ଶ୍ଳୋକରେ ସେ କହୁଛନ୍ତି ନନୁ ମତ୍ ସଂଶୟା ତ୍ୱୟି ମମ ସମ୍ୟକ୍ ପ୍ରସାଦ ଇତ୍ୟତ୍ର ସୁରତରୁ ଦୃଷ୍ଟାନ୍ତେନ ମତ୍ ବୈଷମ୍ୟମ୍ ପର୍ଯ୍ୟହର୍ଷି କିନ୍ତୁ ସଂଶୟା କିଂ କାରଣ ତଦୃହି ଯଦି ତୁମେ କହୁଛ ପ୍ରହ୍ଲାଦ ତୁମେ କହୁଛ ଯେ ମୋର କ'ଣ ମୋର ଯିଏ ଯେଉଁଭଳି ଭାବରେ ଶରଣ ଯିବେ ମୁଁ ତାକୁ ସେଇଭଳି ଭାବେ ପୁରସ୍କୃତ କରିବି କଳ୍ପତରୁ କିନ୍ତୁ ତାହେଲେ କାହିଁକି ଆମର ଯେଉଁ ବୈଷମ ରହିଛି ପରିହାର କରିବାର ଏଇ ଯେଉଁ ବୈଷମ ମାନେ କିଏ ଉଚ୍ଚସ୍ତର ସ୍ଥିତି ପାଉଛି କିଏ ନିଚ୍ଚତର ସ୍ଥିତି ପାଉଛି ଏଇଟା କାହିଁକି ହେଉଛି କିଏ ମୋର ଶରଣ ଆସୁଛି କିଏ ଶରଣରେ ଆସୁନାହିଁ ତାର କାରଣ କ'ଣ। ତେଣୁ ଏଇ ଶ୍ଳୋକ 28 ଶ୍ଳୋକରେ ସେ କହୁଛନ୍ତି ସେ କଥା ଯେ ଏବଂ ଜନ ନିପତିତଂ ପ୍ରବାହି କୋପେ କାମା ବିକାମ ମନୁଜ ପ୍ରପତନ ପ୍ରସଙ୍ଗାତ କୃତ୍ୱାତ୍ମସାତ୍ ସୁରକ୍ଷିଣାଂ ଭଗବାନ ଗୃହୀତ ସୋହଂ କଥଂ ନୁ ବିସୃଜେ ତବ ବୃତ୍ତ ସେବା। ମୋ ଭଳି ଜଣେ ଅଧମ ବ୍ୟକ୍ତି ଏଇ ମହତ୍ ସେବା ଜୟ ଶ୍ରୀ ସୀତାରାମ ହନୁମାନ ଯୋଗୀ ମହତ୍ ସେବାରୁ ଜଣେ ଭଗବାନଙ୍କ କୃପା ପ୍ରାପ୍ତ ହେଉଛନ୍ତି। ମହତ୍ ବ୍ୟକ୍ତି ବା ବୈଷ୍ଣବ କୃପାରୁ ଜଣେ ଭଗବାନ କୃପା ପ୍ରାପ୍ତ ହେଉଛନ୍ତି। ବୈଷ୍ଣବ କୃପା ଜଣେ ପାଉନାହିଁ ମାନେ ସେ ଭଗବାନ କୃପା ପ୍ରାପ୍ତ ହୋଇପାରୁନାହିଁ। ତେଣୁ ସେ କଥା କହୁଛନ୍ତି ପ୍ରହ୍ଲାଦ ଏବଂ ଜନ ନିପତ୍ୟଂ ପ୍ରଭାବ କୋପେ ପ୍ରଭବ କହିଲେ ଭୌତିକ ଜଗତ ଯେଉଁ ଭବ ରହିଛି ସଂସାର ଚକ୍ର ରହିଛି ଏଥିରେ ଇଏ ଗୋଟେ କୂପ ଭଳି ଯେଉଁ କୂପରେ ଅଜଗର ରହିଛି ଜଣେ ମୃତ୍ୟୁବରଣ କରିବ ସେଇଭଳି ଅନ୍ଧକୂପ ବୋଲି କୁହାଯାଏ। ଅନ୍ଧକୂପ ହତ୍ୟା ହୋଇଥିଲା ଜେନେରାଲ ଡାୟରଙ୍କ ସମୟରେ ଇଂରେଜମାନେ ଶାସନ କରୁଥିଲା ବେଳେ ସେ ସମୟରେ ସେ ସମୟ ଘଟଣା ରହିଛି ସବୁ କୂପରେ ପଡ଼ି ମୃତ୍ୟୁବରଣ କଲେ ସେଭଳି ଗୋଟେ ମିଟିଂରେ ସବୁ ଏଭଳି ଭାବରେ ଗୁଳି ଚଳାଇଥିଲେ। ତେଣୁ ଇଏ ହେଉଛି ଅନ୍ଧକୂପ ଅନ୍ଧକୂପରେ ପଡ଼ିଲେ ଜଣେ ମୃତ୍ୟୁବରଣ କରିବ ଏ ସଂସାର କୂପ ସେହିଭଳି ଭାବରେ ମୋ ଭଳି ମୁଁ ମଧ୍ୟ ସେହିଭଳି ଭାବରେ ସଂସାର କୂପରେ ପଡ଼ିଯାଇଥିଲି ଏବଂ ଜନ ନିପତିତଂ ପ୍ରଭବାୟୁ କୋପେ କାମା ବି କାମ ମନୁଜ ପ୍ରପତନ ପ୍ରସଙ୍ଗାତ ପ୍ରଭବାୟୁ କୋପେ କହିଲେ କ'ଣ ତା'ର ଅର୍ଥ କ'ଣ ଅର୍ଥ ନା ବିଭିନ୍ନ ପ୍ରକାର କାମନା ରହିଛି ବିଭିନ୍ନ ପ୍ରକାର କାମନା ରହିଛି ସେ ସବୁ ନାହିଁ ଭୌତିକ ଜଗତକୁ ଉପଭୋଗ କରିବା ପାଇଁ ବହୁତ ପ୍ରକାର ରହିଛି ଇଚ୍ଛା ରହିଛି ଅଭିଳାଷ ସବୁ ରହିଛି କିନ୍ତୁ ମୁଁ ଏଥିରୁ ଉଦ୍ଧାର ହୋଇପାରିନଥାନ୍ତି। କିନ୍ତୁ କୃତ୍ୱାତ୍ମସାତ୍ ସୁର ଶ୍ରୀଣାଂ ଭଗବାନ ରୋହିତ, ଭଗବାନ ଯେଉଁ ସୁର ନାରଦ ମୁନି ଇଏ ମୋତେ ଉଦ୍ଧାର କରିଛନ୍ତି, ସେ ସଂସାର କୂପରୁ ସେ ଉଦ୍ଧାର କରିଛନ୍ତି ଭଗବାନ ରୋହିତ। ତେଣୁ ପ୍ରଭୁ ସୋହଂ କଥଂ ନ ବିସୃଜେ ତବ ଭୃତ୍ୟ ସେବା, ତେଣୁ ପ୍ରଭୁ ମୁଁ କେମିତି ମୋର ଗୁରୁଙ୍କର କୁ ଭୁଲିଯିବି, ଆପଣଙ୍କ ସେବାରେ ନିଯୁକ୍ତ ହେଇ ଭଗବାନ ଗୁରୁଙ୍କୁ କେମିତି ଭୁଲିଯିବି, ମୋତେ ଆପଣଙ୍କ ଗୁରୁଙ୍କ ଆପଣଙ୍କର ସେବକଙ୍କ ସେବାରେ ତବ ଭୃତ୍ୟ, ମୋର ଗୁରୁ ହେଉଛନ୍ତି ଆପଣଙ୍କ ସେବକ, ମୋତେ ତାଙ୍କରି ସେବାରେ ଲଗାନ୍ତୁ। ସୋହଂ କଥଂ ନ ବିସୃଜେ ତବ ଭୃତ୍ୟ ସେବା, ଆଜିଙ୍କ ଗୁରୁଙ୍କର କୃପାରୁ ଆଜି ମୁଁ ଆପଣଙ୍କୁ ପ୍ରାପ୍ତ ହେଲି, ଯଦି ଗୁରୁଙ୍କର କୃପା ନଥାନ୍ତା ତାହେଲେ ମୁଁ ଆଜି ଆପଣଙ୍କୁ ପ୍ରାପ୍ତ ହୋଇପାରିନଥାନ୍ତି। କିନ୍ତୁ ଆପଣଙ୍କୁ ପ୍ରାପ୍ତ ହୋଇଗଲି ଯେ ମୁଁ ଗୁରୁଙ୍କୁ ଭୁଲିଯିବି ତା ନୁହଁ ପ୍ରଭୁ, କଥଂ ନ ବିସୃଜେ ମୁଁ କେମିତି ଭୁଲିବି ମୋର ଗୁରୁଙ୍କୁ, ମୋତେ ତାଙ୍କର ସେବାରେ ନିଯୁକ୍ତ କରନ୍ତୁ। ତାଙ୍କର ସେବାରେ ନିଯୁକ୍ତ ମାନେ ସିଏ ମୋତେ ଆପଣଙ୍କ ସେବାରେ ନିଯୁକ୍ତ କରିବେ, ଗୁରୁଙ୍କ ସେବା ମାନେ ଗୁରୁ କହିବେନି ତୁମେ ଭଗବାନ ସେବା କର ନା ମୋର ସେବା କର, ଗୁରୁ ମୋତେ ସେୟା କହିବେ ତୁମେ ଭଗବାନ ସେବା କର। ଭଗବଦ୍ଗୀତାରେ ଭଗବାନ କହିଲେ ଯେ ମାମ ଏବ ଯେ ପ୍ରପଦ୍ୟନ୍ତେ ମାୟା ମେତାଂ କରନ୍ତି, ଯେ ଭୌତିକ ଜଗତ ଯେଉଁ ମାୟା ରହିଛି ଦୈବୀ ଏସା ଗୁଣମୟୀ ମମ ମାୟା ଦୂରତୟା, ଭୌତିକ ଜଗତ ସେ ଗୁଣରେ ସମସ୍ତେ ମାୟାର ଅଧୀନରେ ରହିଛନ୍ତି, ୟାକୁ କେହି ନିଜେ ପାର ହୋଇପାରିବେ ନାହିଁ। କିନ୍ତୁ ମାମ ଏବ ଯେ ପ୍ରପଦ୍ୟନ୍ତେ ମାୟା ମେତାଂ କରନ୍ତି, ଯେ ଏକମାତ୍ର ମୋର ଶରଣରେ ଯେଉଁମାନେ ଆସିବେ ସେମାନେ ମାୟାକୁ ମାୟାରୁ ପାର ହୋଇପାରିବେ। ଭଗବାନ କଥା କହିଲେ, ଗୁରୁ କହିବେନି ମୋର ଶରଣରେ ଯାଅ, ଗୁରୁ କହିବେ ସେ କୃଷ୍ଣଙ୍କ ଶରଣରେ ଯାଅ, ଗୁରୁ କହିବେନି ଯେ ମୋର ଶରଣରେ ତୁମେ ଗଲେ ମୁଁ ତୁମକୁ ଉଦ୍ଧାର କରିବି। ଭଗବାନ କହିଲେ ନା ମା ମେ ବୋଲି ପ୍ରପଦ୍ୟନ୍ତେ, ଗୁରୁ ଯଦି ସେୟା କହିବେ ମା ମେ ବୋଲି ପ୍ରପଦ୍ୟନ୍ତେ ମୋର ଶରଣରେ ଗଲେ ମୁଁ ତୁମକୁ ଉଦ୍ଧାର କରିବି, ତା କହିବେନି, ଗୁରୁ କହିବେ କୃଷ୍ଣଙ୍କର ଶରଣରେ ଯାଅ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ତେଣୁ ନରସିଂହ ଦାସ ଠାକୁର ଏ କଥାଟି କହିଛନ୍ତି, ତାଦେର ଚରଣ ସେବି ଭକ୍ତ ସନେବାସ ଜନମେ ଜନମେ ହ ଏହି ଅଭିଳାଷ, ଆମେ ଏହି ଅଭ୍ୟାସ କରିବା ପ୍ରାର୍ଥନା କରିବା ସେଇ ବୈଷ୍ଣବମାନଙ୍କ ସେବା କରି ତାଦେର ଚରଣ ସେବି ଭକ୍ତ ସନେ, ଭକ୍ତ ସନେରେ କେମିତି ଆମେ ବାସ କରିବା, ଜନ୍ମେ ଆମେ ମୁକ୍ତି ନ ପାଉ କିଛି ଅସୁବିଧା ନାହିଁ, ଭୌତିକ ଜଗତରେ ଗୁରୁ ବିଡ଼ା କିଛି ଅସୁବିଧା ନାହିଁ, କିନ୍ତୁ ଭକ୍ତଙ୍କ ମେଳରେ ଆମେ ରହିବା, ଭକ୍ତଙ୍କ ମେଳରେ ଆମେ ଭଗବାନ, ଭକ୍ତ କହିଲେ ଭଗବାନଙ୍କର କଥା ଚାଲିଥିବ, ଭଗବାନ ସେବା ଚାଲିଥିବ, ଭଗବାନଙ୍କର ଗୁଣଗାନ ଚାଲିଥିବ, ଭଗବାନଙ୍କର ବିଭିନ୍ନ ସେବା ରହିଛି, ଅନନ୍ତ ସେବା ରହିଛି ଭଗବାନଙ୍କର। ତେଣୁ ଆମେ ଭକ୍ତ ମେଳରେ ରହିଲେ ସେ ଭଗବାନଙ୍କ ସେବାରେ ନିଯୁକ୍ତ ହେବା। ତେଣୁ ମହାପ୍ରଭୁ ମଧ୍ୟ ସେ କଥା କହିଲେ, ଗୋପୀ ଭର୍ତ୍ତୁର ପଦକମଳ ଓ ଦାସ ଦାସାନ ଦାସ, ଆମର ପ୍ରକୃତ ପରିଚୟ ହେଉଛି ଆମେ ଗୋପୀମାନଙ୍କର ଯେ ପାଳନକାରୀ ଭର୍ତ୍ତୁ ଅର୍ଥାତ୍ ଯେ କୃଷ୍ଣ, ତାଙ୍କର ଗୋପୀ ଭର୍ତ୍ତୁ ପାଦ କମଳ, ତାଙ୍କ ପାଦ ପଦ୍ମର ଦାସଙ୍କର ଦାସଙ୍କର ଦାସ ହେବା, ଦାସ ଦାସାନ ଦାସ, ଏଇଟା ହେଉଛି ଆମର ପ୍ରକୃତ ପରିଚୟ ହେଉଛି ଏଇଟା। ତେଣୁ ଆମେ ଯଦି ସେହି ସ୍ଥିତିରେ ରହିବା ତାହେଲେ ଆମେ ମୁକ୍ତି ପ୍ରାପ୍ତ ହୋଇଯିବା, ଆମ ନିଜର ସ୍ୱରୂପ ସ୍ଥିତି ପ୍ରାପ୍ତ ହୋଇଯିବା। ମୁକ୍ତି କହିଲେ ସ୍ୱରୂପେଣ ବ୍ୟବସ୍ଥିତି, ଦ୍ୱିତୀୟ ସ୍କନ୍ଧ ଦର୍ଶନ ଅଧ୍ୟାୟରେ କହିଛି ମୁକ୍ତି ଅର୍ଥ କ'ଣ ନା, ମୁକ୍ତି ହିତ୍ୱା ଅନ୍ୟତା ରୂପମ ସ୍ୱରୂପେଣ ବ୍ୟବସ୍ଥିତି, ଆମେ ବର୍ତ୍ତମାନ ଆମେ ସ୍ୱରୂପରୁ ବିଚ୍ୟୁତ ହୋଇଯାଇଛେ, ଆମର ସ୍ୱରୂପ ହେଉଛି ଭଗବାନଙ୍କ ନିତ୍ୟ ଦାସ, ଆମେ ସେଥିରୁ ବିଚ୍ୟୁତ ହୋଇଯାଇଛେ। ତେଣୁ ମୁକ୍ତି ଅର୍ଥ ସେହି ସ୍ୱରୂପରେ ରହିବା, ସ୍ୱରୂପକୁ ଫେରି ଆସିବା, ଏଇଠି ମୁକ୍ତି। ତେଣୁ ଆମର ପ୍ରକୃତ ଯେଉଁ ପରିଚୟ ହେଉଛି ଗୋପୀ ଭର୍ତ୍ତୁର ପଦକମଳ ଓ ଦାସ ଦାସାନ ଦାସ, ତେଣୁ ସେହି ପରମ୍ପରାରେ ଯେଉଁମାନେ ଆସୁଛନ୍ତି ଆଚାର୍ଯ୍ୟମାନେ ଆସୁଛନ୍ତି ତାଙ୍କର ସେବା କଲେ ଆମେ ତାଙ୍କର ସେବା କରିବା ମାନେ ସେ ଭଗବାନଙ୍କ ସେବା କରିବା, ସେ ଆମକୁ ସେ ଭଗବାନଙ୍କ ସେବାରେ ନିଯୁକ୍ତ କରେଇବେ, କିନ୍ତୁ ସେ ଅନୁଗତ ଭାବରେ ସେବା ହେବ, ଦାସ ଦାସାନ ଦାସ। ତେଣୁ ଚୈତନ୍ୟ ମହାପ୍ରଭୁ ମଧ୍ୟ ସେ କଥା କହୁଥିଲେ, ଯେତେବେଳେ ରୂପଗୋସ୍ୱାମୀଙ୍କୁ ଶିକ୍ଷା ଦେଇଛନ୍ତି ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି, ଗୁରୁ କୃଷ୍ଣ ଏହି ରୂପେ ବ୍ରହ୍ମାଣ୍ଡ ଭ୍ରମିତ କୌନ ଭାଗ୍ୟବାନ ଜୀବ, ଗୁରୁ କୃଷ୍ଣ ପ୍ରସାଦ ପାଏ ଭକ୍ତିଲତା ବିଜ, ଏହି ରୂପରେ ଆମେ ଭୌତିକ ଜଗତରେ ଘୁରି ବୁଲୁଛେ, ତ ତେଣୁ ଗୁରୁଙ୍କର କୃପାରୁ କୃଷ୍ଣଙ୍କୁ ପ୍ରାପ୍ତ ହେଉଛେ, କୃଷ୍ଣଙ୍କର କୃପାରୁ ଗୁରୁଙ୍କୁ ପ୍ରାପ୍ତ ହୋଇ ଆମେ ଏଇ ଭକ୍ତିଲତା ପ୍ରାପ୍ତ ହେଉଛେ, ଯାହାଫଳରେ କି ଆମେ ଇଏ ହେଉଛି ସାଫଲ୍ୟର ରହସ୍ୟ, ଆମର ମନ ମାନବ ଜୀବନ ସଫଳ ହେବ। ଏଇଥିରେ ଭକ୍ତିଲତା ପ୍ରାପ୍ତ ହୋଇଗଲେ ଆମର ମାନବ ଜୀବନ ସଫଳ ହେବ। ଭକ୍ତିଲତା ପ୍ରାପ୍ତ ହେଲା ମାନେ ଚାଲିବ ସେବା, ଭକ୍ତି କହିଲେ ଭଗବାନ ସେବା, ଭଗବାନ ସେବାରେ ଆମେ ନିଯୁକ୍ତ ହେବା, ଗୁରୁ ଆମକୁ ସେ ଭଗବାନଙ୍କ ସେବାରେ ନିଯୁକ୍ତ କରିବେ। କିନ୍ତୁ ଆମେ ଗୁରୁଙ୍କୁ ଭୁଲି ଯଶ ପ୍ରସାଦାତ୍ ଭଗବତ ପ୍ରସାଦ ବୋଲି ଗୁରୁ ଭଗବାନଙ୍କୁ ତ ଆମେ ସିଧାସଳଖ ଦେଖିପାରିବା ନାହିଁ ନା, ଭଗବାନଙ୍କୁ ଆମେ ଗୁରୁ ଆମକୁ ସେ ଭଗବାନଙ୍କ ସେବାରେ ନିଯୁକ୍ତ କରିବେ। ଆମେ ଭଗବାନ ଜାଣିପାରିବାନି କିଏ ପ୍ରକୃତରେ ଭଗବାନ, ଗୁରୁଦେବ ଯଦି ନ କହିବେ ଆମେ ଜାଣିପାରିବା ନାହିଁ ଇଏ ହେଉଛନ୍ତି ଭଗବାନ ବୋଲି। ତେଣୁ ତାଙ୍କୁ ଯଦି ଆମେ ପ୍ରସନ୍ନ କରିବା ତାହେଲେ ଭଗବାନ ଆମ ଉପରେ ପ୍ରସନ୍ନ ହୋଇଯିବେ, କିନ୍ତୁ ଯଦି ତାଙ୍କୁ ଅପ୍ରସନ୍ନ କରିବା ତାହେଲେ ଭଗବାନ ମଧ୍ୟ ଆମ ଉପରେ ପ୍ରସନ୍ନ ହେବେ ନାହିଁ। ଯଶ ପ୍ରସାଦାତ୍ ଭଗବତ ପ୍ରସାଦ ଯଶ ଅପ୍ରସାଦାନ୍ ନ ଗତି କୃତୋପି, ଏ ଯେଉଁ ଗୁରୁବାସକ ଆମେ କହିଲେ ମଙ୍ଗଳାଚରଣ ପାନ କରୁ, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏହି ସଙ୍ଗୀତରେ ରଚନା କରିଛନ୍ତି, ସେ ଲାଷ୍ଟକୁ ଏ କଥାଟି କହିଛନ୍ତି ଯଶ ପ୍ରସାଦାତ୍, ସେ ଗୁରୁ ହେଉଛନ୍ତି କିଭଳି, ଯାହାଙ୍କୁ ଯଦି ଆମେ ସନ୍ତୁଷ୍ଟ କରିଦେବା ତାହେଲେ ଭଗବାନଙ୍କ କୃପା ପ୍ରାପ୍ତ ହୋଇଯିବା। ଯଶ ପ୍ରସାଦାତ୍ ଭଗବତ ପ୍ରସାଦ ଯଶ ପ୍ରସାଦାନ୍ ନ ଗତି କୁତୋପି, ଯାହାଙ୍କର କୃପା ଯଦି ପ୍ରାପ୍ତ ଆମେ ଯଦି ତାଙ୍କୁ ଅସନ୍ତୁଷ୍ଟ କରିଦେଲେ ତାହେଲେ ଆମର ଗତି ପାଇ ଆମେ ଗତି ଆମର ସିଦ୍ଧି ପ୍ରାପ୍ତ ହୋଇପାରିବା ନାହିଁ, ଆମର ଗତି କ'ଣ ହେବ। ତେଣୁ ସେହି ଗୁରୁଦେବଙ୍କର ଆମେ ବନ୍ଦନା କରୁଛୁ। ତେଣୁ ଏଇ 28 ଶ୍ଳୋକରେ ଆମେ ଆଜି କଥାକୁ ବିଶ୍ରାମ ଦେବା, ପହଡ଼ ପଡ଼ିଗଲେ ପବନ ପବନ ଆସିଲାଣି, କ'ଣ ବର୍ଷା ସେଦିନ ହୋଇଥିଲା, ଆମର କଥାକୁ ବିଶ୍ରାମ ଦେବା ପୂର୍ବରୁ ପଚାରିବା ଯଦି କିଛି ମନ୍ତବ୍ୟ ଅଛି ଆପଣଙ୍କର ପ୍ରଶ୍ନ ଅଛି, ନହେଲେ ଆମର କଥାକୁ ବିଶ୍ରାମ ଦେବା। କିଛି ପ୍ରଶ୍ନ ଅଛି? ଜୟ ଶ୍ରୀ ଭାଗବତମ୍ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେଦ ଗର୍ଭକୁନ୍ଦ କି, ଗୌର ପ୍ରେମାନନ୍ଦୀ।